শ্রী শ্রী রাধাগোবিন্দ গোপাল কি যায় অমজ্ঞান পাবনে জয় শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শিবসাদি গৌর ভক্তবৃন্দ হরে কৃষ্ণ হরে কৃষ্ণ 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 হরে রাম 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 হরে ওম ভগবতে বাসুদেবায় ওম নমো ভগবতে বাসুদেবায় আত্মগুণসুধাম্না কালো বশীকৃত বিশ্রু বিসর্গ শক্তি চক্রে বিশ্রুষ্ণামজয়ারে ঐশ্বর্যসারে নিষ্পীড়্যমানম উপকর্ষ বিভো প্রপন্নম পুরাটা বলুন পড়িও তো লম্বা সত্যম হি নিত্য বিজিতাত্ম গুণ সুধাম্না সত্যম হি নিত্য বিজিতাত্ম গুণ সুধাম্না কালো বশীকৃত বিসৃজ্য বিসর্গ শক্তি কালো বশীকৃত বিসৃজ্য বিসর্গ শক্তি চক্রে বৃমুষ্টামজয়েশ্বর ষোড়শারে চক্রে বৃষুষ্টামজয়েশ্বর ষোড়শারে নিষ্পীড়্যমানম উপকর্ষ বিভো প্রপন্নম সেই পরম স্বতন্ত্র ব্যক্তি যে তাঙ্কর বহিরঙ্গা শক্তি জরিয়ারে মন সৃষ্টি করিছন্তি যাহা জড় জগতর সমস্ত দুঃখ দুর্দশার কারণ সশব্দ মানে সেই শব্দর অর্থটা ত্বম
ত্বম
আপন
আপন
আপন অটন্তি গুণ যাহর বুদ্ধির গুণ ধামনা আপনার নিজ চিত শক্তি দ্বারা কাল কাল যাহা সৃষ্টি করে ও সংহার করে বশীকৃত আপনার অধীন বিসৃজ্য যে সমস্ত প্রভাব দ্বারা বিসর্গ এবং সমস্ত কারণ শক্তি সমস্ত শক্তি চক্রে কাল চক্রে জন্ম মৃত্যু চক্রে বিসৃষ্টম প্রক্ষিপ্ত হয়ে অজয়া আপনার বহিরঙ্গ শক্তি দ্বারা তম গুণ দ্বারা ঈশ্বর হে পরম নিয়ন্তা ষোড়শ অরে ষোলটি অর সমন্বিত মানে পঞ্চমহাভূত দশ ইন্দ্রিয় এবং অন্তরেন্দ্রিয় মন এই হচ্ছে ষোড়শ নিষ্পীড়্যমান চকা তলে ନିଷ୍ପେଷିତ ହୁଏ ଉପକର୍ଷ ଦୟାକରି ମୋତେ ଗ୍ରହଣ କରନ୍ତୁ ଆପଣଙ୍କ ଶ୍ରୀ ପାଦ ପଦ୍ମରେ ଆଶ୍ରୟ ଦିଅନ୍ତୁ ବିଭୋ ହେ ମହତ୍ତମ ପ୍ରପନ୍ନମ ସର୍ବତ ଭାବେ ଆପଣଙ୍କ ଶରଣାଗତ ଅନୁବାଦ ବି ମୋ ସହିତ ପ୍ରଣାମ କରନ୍ତୁ ହେ ପ୍ରଭୁ ହେ ବିଭୋ ଆପଣ ଷୋଳଟି ଆପଣ ଷୋଳଟି ଉପାଦାନ ଦ୍ୱାରା ଏହି ଜଡ଼ ଜଗତ ସୃଷ୍ଟି କରିଛନ୍ତି କିନ୍ତୁ ଆପଣ ସେଗୁଡ଼ିକର କିନ୍ତୁ ଆପଣ ସେଗୁଡ଼ିକର ଜଡ଼ ଗୁଣର ଅତୀତ
କିନ୍ତୁ ଆପଣ ସେଗୁଡ଼ିକର ଜଡ଼ ଗୁଣର ଅତୀତ
ଅର୍ଥାତ୍ ଏହି ଜଡ଼ ଗୁଣ ଗୁଡ଼ିକ ସର୍ବତ ଭାବେ ଆପଣଙ୍କର ନିୟନ୍ତ୍ରଣାଧୀନ ଏବଂ ଆପଣ କେତେବେଳେ ହେଲେ ମଧ୍ୟ ସେଗୁଡ଼ିକ ଦ୍ୱାରା ବଶୀଭୂତ ହୁଅନ୍ତି ନାହିଁ ତେଣୁ କାଳ ଆପଣଙ୍କର ପ୍ରତିନିଧିତ୍ୱ କରେ ହେ ପ୍ରଭୁ ହେ ପରମେଶ୍ୱର ହେ ଅଜୟ ମୁଁ କାଳ ଚକ୍ରରେ ନିଷ୍ପେଷିତ ତେଣୁ ମୁଁ ସର୍ବତ ଭାବେ ଆପଣଙ୍କର ଶରଣାଗତ ହୋଇଛି ଦୟାକରି ଆପଣ ମୋତେ ଆପଣଙ୍କ ଶ୍ରୀ ପାଦ ପଦ୍ମ ଆଶ୍ରୟରେ ଗ୍ରହଣ କରନ୍ତୁ କିଏ ପ୍ରାର୍ଥନା କରୁଛନ୍ତି ଭାବାର୍ଥ ଜଡ଼ ଜାଗତିକ ଦୁଃଖ ଦୁର୍ଦ୍ଦଶାର ଚକ୍ର ମଧ୍ୟ ଭଗବାନଙ୍କର ସୃଷ୍ଟି କିନ୍ତୁ ଭଗବାନ ଜଡ଼ା ପ୍ରକୃତିର ନିୟନ୍ତ୍ରଣାଧୀନ ନୁହନ୍ତି ବରଂ ସେ ଜଡ଼ା ପ୍ରକୃତିର ନିୟନ୍ତା କିନ୍ତୁ ଆମେ ଜୀବ ସମୂହ ଜଡ଼ ପ୍ରକୃତିର ନିୟନ୍ତ୍ରଣାଧୀନ ଆମର ସ୍ୱରୂପ ପରିତ୍ୟାଗ କରିବାର ପ୍ରବଣତା ଥିବାରୁ ଜୀବର ସ୍ୱରୂପ ହିଁ ନିତ୍ୟ କୃଷ୍ଣ ଦାସ ଭଗବାନ ଏହି ଜଡ଼ା ପ୍ରକୃତି ସୃଷ୍ଟି କରିଛନ୍ତି ଏବଂ ବଦ୍ଧ ଜୀବମାନଙ୍କୁ ପ୍ରକୃତିର ନିୟନ୍ତ୍ରଣାଧୀନ ହେବାର ଆୟୋଜନ କରିଛନ୍ତି ତେଣୁ ସେ ହେଉଛନ୍ତି ପରମ ଈଶ୍ୱର ଏବଂ ସେହି କେବଳ ବଦ୍ଧ ଜୀବଙ୍କୁ ଜଡ଼ା ପ୍ରକୃତିର ବନ୍ଧନରୁ ମୁକ୍ତ କରିପାରନ୍ତି ମାମେବ ଯେ ପ୍ରପଦ୍ୟନ୍ତେ ମାୟାମ ଏତାମ କରନ୍ତି ତେ ଭଗବାନଙ୍କର ବହିରଙ୍ଗା ଶକ୍ତି ମାୟାବଦ୍ଧ ଜୀବମାନଙ୍କୁ ତ୍ରିତାପ ଦୁଃଖ ଦ୍ୱାରା ନିରନ୍ତର ଜର୍ଜରିତ କରୁଅଛି ତେଣୁ ପୂର୍ବ ବଢ଼ାଇଥିଲା ତେଣୁ ପୂର୍ବବର୍ତ୍ତୀ ଶ୍ଳୋକରେ ପ୍ରହ୍ଲାଦ ମହାରାଜ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ହେ ପ୍ରଭୁ ଆପଣଙ୍କ ବ୍ୟତୀତ ଆଉ କେହି ମୋତେ ରକ୍ଷା କରିପାରିବେ ନାହିଁ ଏହା ତ ବହୁତ ଅଛି ତାହେଲେ ଆଉ ଗୋଟେ ଶ୍ଳୋକ ପଢେ ଶ୍ଳୋକ 23 ମୁଁ ନିଜେ ନିଜେ ପଢି ଦେଉଛି ଦୃଷ୍ଟା ମୟା ଦେବୀ ବିଭୋ ଅଖିଳ ଭିଷ୍ୟପାନା ମାୟୁ ଶ୍ରିଓ ବିଭବ ଇଚ୍ଛତି ଜାଞ୍ଜନୟମ ଜ୍ୱସ୍ମସ୍ତି କୂପିତ ହାସ ବିକୃ ବିଜୃମ୍ଭିତମ୍ଭୁ ବିସ୍ପୃଜିତେ ନ ଲୁଲିତା ସତୁତେ ନିରସ୍ତ ହେ ଭଗବାନ ମନୁଷ୍ୟ ସାଧାରଣତଃ ଦୀର୍ଘ ଆୟୁ ଐଶ୍ୱର୍ଯ୍ୟ ଓ ସୁଖଭୋଗ ପାଇଁ ସ୍ୱର୍ଗଲୋକକୁ ଉନ୍ନୀତ ହେବାକୁ ଚାହେଁ କିନ୍ତୁ ମୋ ପିତାଙ୍କର କାର୍ଯ୍ୟକଳାପ ଦ୍ୱାରା ମୁଁ ତାହା ଦେଖିଛି ମୋର ପିତା ଯେତେବେଳେ କ୍ରୋଧ ହୋଇ ବ୍ୟଙ୍ଗଭରା ଅପହାସ୍ୟ କରନ୍ତି ସେତେବେଳେ ତାଙ୍କର ଭୁକୁଟି ଦର୍ଶନ କରି ଦେବତାମାନେ ବିନଷ୍ଟ ହୋଇଯାଆନ୍ତି କିନ୍ତୁ ମୋର ସେହି ପିତା ଯାହାଙ୍କର ଏତେ ଶକ୍ତି ଥିଲା ସେ ବର୍ତ୍ତମାନ ନିମିଷକ ମଧ୍ୟରେ ଆପଣଙ୍କ ଦ୍ୱାରା ବିନାଶ ପ୍ରାପ୍ତ ହୋଇଛନ୍ତି ଏହି ଜଡ଼ ଜଗତରେ ବ୍ୟବହାରିକ ଅଭିଜ୍ଞତା ଦ୍ୱାରା ଜଡ଼ ଐଶ୍ୱର୍ଯ୍ୟ ଦୀର୍ଘ ଆୟୁ ଓ କର୍ତ୍ତୃତ୍ୱର ଅନିଶ୍ଚିତତା ହୃଦଙ୍ଗମ କରିବା ଉଚିତ ଆମେ ଦେଖିଛୁ ଯେ ଏହି ପୃଥିବୀରେ ନେପୋଲିଅନ ହିଟଲର ସୁଭାଷ ଚନ୍ଦ୍ର ବୋଷ ଗାନ୍ଧୀ ଆଦି ବଡ଼ ବଡ଼ ରାଜନୀତିଜ୍ଞ ଓ ସେନାନାୟକ ଆସିଛନ୍ତି କିନ୍ତୁ ସେମାନଙ୍କର ଜୀବନର ସମାପ୍ତି ସଙ୍ଗେ ସଙ୍ଗେ ସେମାନଙ୍କର ଜନପ୍ରିୟତା ପ୍ରଭାବ ଓ ଅନ୍ୟ ସବୁକିଛି ନଷ୍ଟ ହୋଇଯାଇଛି ପୂର୍ବେ ପ୍ରହ୍ଲାଦ ମହାରାଜ ମଧ୍ୟ ତାଙ୍କର କ୍ଷମତାଶୀଳ ପିତା ହିରଣ୍ୟକଶିପୁଙ୍କ କାର୍ଯ୍ୟକଳାପ ଦର୍ଶନ କରି ସେହି ଅଭିଜ୍ଞତା ଅର୍ଜନ କରିଥିଲେ ତେଣୁ ପ୍ରହ୍ଲାଦ ମହାରାଜ ଏହି ଜଡ଼ ଜଗତର କୌଣସି ପଦାର୍ଥକୁ ଗୁରୁତ୍ୱ ଦେଇନାହାନ୍ତି ଏହି ଜଡ଼ ଜଗତରେ କେହି ନିଜ ଶରୀର କିମ୍ବା ଜାଗତିକ ସାଫଲ୍ୟକୁ ଚିରକାଳ ପାଇଁ ରକ୍ଷା କରିପାରନ୍ତି ନାହିଁ ବୈଷ୍ଣବ ବୁଝିପାରନ୍ତି ଯେ ଏହି ଜଡ଼ ଜଗତରେ ଯାହା ଅତ୍ୟନ୍ତ ଶକ୍ତିଶାଳୀ ଐଶ୍ୱର୍ଯ୍ୟଶାଳୀ ଓ ପ୍ରଭାବଶାଳୀ ତାହା ଚିରସ୍ଥାୟୀ ନୁହେଁ ଯେକୌଣସି ମୁହୂର୍ତ୍ତରେ ତାହା ଏସବୁ ଶେଷ ହୋଇଯାଇପାରେ। ତାହା ସବୁ କିଏ ବିନାଶ କରିପାରନ୍ତି? ପରମେଶ୍ୱର ଭଗବାନ ତାହା ସବୁ କିଏ ବିନାଶ କରିପାରନ୍ତି? ପ୍ରଶ୍ନ ଏନ୍ସର ପରମେଶ୍ୱର ଭଗବାନ। ତେଣୁ ଆମ୍ଭମାନଙ୍କୁ ବୁଝିବାକୁ ହେବ ଯେ ପରମେଶ୍ୱର ଭଗବାନଙ୍କ ଠାରୁ ମହାନ କେହି ନାହାନ୍ତି। ତେଣୁ ସେହି ପରମେଶ୍ୱର ଯେତେବେଳେ କହନ୍ତି ସର୍ବଧର୍ମାନ ପ୍ରତି ତେଜ ମାମିକମ୍ ଶରଣଂ ବ୍ରଜ, ସେତେବେଳେ ପ୍ରତ୍ୟେକ ବୁଦ୍ଧିମାନ ମନୁଷ୍ୟଙ୍କ ପକ୍ଷରେ ସେହି ପ୍ରସ୍ତାବକୁ ମାନି ନେବା ଉଚିତ। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଚକ୍ରରୁ ଉଦ୍ଧାର ପାଇବାକୁ ହେଲେ ଭଗବାନଙ୍କ ଶରଣାଗତ ହେବା ଅବଶ୍ୟ କର୍ତ୍ତବ୍ୟ। ପ୍ରଥମ ଶ୍ଳୋକରେ ଭଗବାନ ଦୁଇଟା ଶ୍ଳୋକର ଅର୍ଥ ଶ୍ଳୋକ ଭଗବାନ ଜଗତରେ ଯେତେବେଳେ ରହୁଛନ୍ତି ତାଙ୍କର ପ୍ରକାଶ ଚାରିଆଡ଼େ ରହୁଛି, ସବୁକିଛି ଯେତେବେଳେ ରହୁଛନ୍ତି କାଳ କଥା ଯେଉଁ ପ୍ରଭୁପାଦ କହିଲେ ଫାଷ୍ଟ ଶ୍ଳୋକରେ ଯେଉଁ ସୃଷ୍ଟି କରୁଛନ୍ତି ସଂହାର କରୁଛି କାଳ, ଆମକୁ ବାଲ୍ୟରୁ ଆଜି ଏଇ ଅବସ୍ଥାକୁ ଆଣିକି ପହଞ୍ଚେଇଛି, କିଏ ପହଞ୍ଚେଇଛି? ଏବେ ବୃକ୍ଷ ଛୋଟରୁ ବଡ଼ କରୁଛି, କିଏ କରୁଛି? ସକାଳ ଉଦୟ ସକାଳରୁ ଉଦୟ ସୂର୍ଯ୍ୟ ରକ୍ତିମ ସୂର୍ଯ୍ୟକୁ ପୁଣି କ୍ଷିପ୍ର କରିଛି କିଏ, ପୁଣି ଅସ୍ତ କରୁଛି କିଏ, ପୁଣି କାଲି ଉଦୟ କରୁଛି କିଏ? ଜନ୍ମ ମୃତ୍ୟୁ ଚକ୍ରକୁ ଏଇ ଯେଉଁ ଘୂର୍ଣ୍ଣନ ଜୀବକୁ ବାରମ୍ବାର ଭୋଗିବା ପାଇଁ କିଛି କରିଛି କିଏ? କି କରୁଛି? ନଦୀର ସ୍ରୋତ ଯେମିତି ବହିଚାଲିଛି, କାଳର ସ୍ରୋତ ସେମିତି ଅବାଧ ଗତିରେ ବହିଚାଲିଛି, କେହି ତାକୁ ବାଧା ଦେଇପାରିବ ପାରି? ସମ୍ବରାସୁର ଚିନ୍ତା କରିଥିଲା ଅମର ହବ ବୋଲି, ସମ୍ବରାସୁର ସମସ୍ତେ ତ ବହୁତ ଚେଷ୍ଟା କଲୁ, ସମ୍ବରାସୁର ଯେତେବେଳେ ଚେଷ୍ଟା କଲେ ମୁଁ ଅମର ହେଇକି ସଂସାରରେ ରହିବି, ଆଉ ଶୁକ୍ରାଚାର୍ଯ୍ୟ ତାଙ୍କ ଗୁରୁଦେବ ପୁରା ତାଙ୍କୁ ପୁରା ସପୋର୍ଟ ଦେଲେ, ସମ୍ବରାସୁର ତୋର ମୃତ୍ୟୁ ନାହିଁ, କିନ୍ତୁ କାଇଁ ହିରଣ୍ୟକଶିପୁ ଏହାଙ୍କ ଗୁରୁଦେବ ଶୁକ୍ରାଚାର୍ଯ୍ୟ ଏମାନେ ଜାଣିକି ବି ଦେଖନ୍ତୁ କାଳର ଗତିକୁ ରୋଧ କରିବା ପାଇଁ ଚେଷ୍ଟା କରୁଛନ୍ତି, କହୁଛନ୍ତି କାଳର ପ୍ରଭାବକୁ ସଂସାରରେ କେହି ବଢ଼େଇ ପାରିବେନି କି ରୋଧ କରିପାରିବେନି, କାଳର ପ୍ରଭାବ ସେ ଅବାଧ ଗତିରେ। କାହିଁକି? ସେଇଥିପାଇଁ ମହାରାଜ ଫକୀର ସ୍ମରଣ ଦିଅନ୍ତି ଯେ ଯଦି କିଏ ଚେଷ୍ଟା କରିବ କାଳର ଗତିକୁ ରୋଧ କରିଥ ବା ସବୁ ଜାଣିକି ବି ଯିଏ ଭଗବାନଙ୍କ ଶରଣାଗତ ନ ହବ ଭଗବାନ କ'ଣ କରିବେ ନା ତା ପାଖକୁ ଆସିବେ? କିଏ ଯଦି ଭଗବାନଙ୍କୁ ସ୍ୱଚ୍ଛାକୃତ ଭାବେ ଦର୍ଶନ କରିବାକୁ ନ ଯିବ ଭଗବାନ ତାକୁ ଦିନେ ଦର୍ଶନ ଦେବାକୁ ଆସିବେ, କେଉଁ ରୂପରେ? କାଳ ରୂପରେ, ମହାକାଳ, କାଳ କାଳ ସିନା ଅହମ୍, ଭଗବାନ ଗୀତାରେ କହିଛନ୍ତି କାଳର କାଳ ହେଉଛନ୍ତି ମୁଁ। ସେଥିପାଇଁ ସଂସାରରେ ଯେଉଁ କାଳ ରହିଛି, କାଳ ଆଜି ଆମକୁ ଛୋଟରୁ ବଡ଼ କରିଛି, କାଲି କାଳ ଆମକୁ ଆମ ଏଇ ବଡି ସିଷ୍ଟମଟା ପୁଣି ଚେଞ୍ଜ କରି ବୁଢ଼ା କରିବ ଏବଂ ମୃତ୍ୟୁ ଦେବ, ଏମିତି କାଳର ଗତି। ସେଥିପାଇଁ ଆମେ ଏତେ ଜଣଙ୍କୁ ଦେଖି ଆସେ ସମରାସୁର ଚେଷ୍ଟା କଲା ଯେ ମୁଁ କ'ଣ କାଳର ପ୍ରଭାବକୁ ପ୍ରତିରୋଧ କରିଦେବି, କିନ୍ତୁ ସେଥିପାଇଁ ଯଜ୍ଞ କଲା ଶୁକ୍ରାଚାର୍ଯ୍ୟ, ଯଜ୍ଞ କଲେ, ଯଜ୍ଞ କଲେ ବି ଶିବ ପାର୍ବତୀଙ୍କର ସେ ଅତ୍ୟନ୍ତ ବର ପ୍ରାପ୍ତ, ପାର୍ବତୀଙ୍କଠୁ ମହାନ ଅସ୍ତ୍ର ନେଇଛି, ସେ ଅସ୍ତ୍ର ତାଙ୍କ ପାଖରେ ଥିବା ପର୍ଯ୍ୟନ୍ତ ତାଙ୍କୁ ବିନାଶ କରିପାରିବ ନାହିଁ ସମରାସୁର। ସେଇଥିପାଇଁ କାଳ ଆସିକି ହସିକି ହସିଲା, କାଳ ଆସିକି ତାଙ୍କର ଏଇ ଦୁଷ୍ଟତା ଦେଖିକି କାଳ ଆସିକି ହସିକି କହୁଛି କେତେ ମୂଢ଼ତା କେତେ ମୂର୍ଖତା ତୁମ ଭିତରେ, ତୁମେ ଚେଷ୍ଟା କରୁଛ ଦେଖିଲଣି ଏମିତି କେତେ ଜଣଙ୍କୁ ଚେଷ୍ଟା କରିକି ରଖି ରକ୍ଷା କରିପାରୁନ, ପୁଣି ଆହୁରି ପ୍ରଚେଷ୍ଟା ଚଳେଇଛ, ୟାକୁ ରକ୍ଷା କରିପାରିଲେ ସିନା ତାକୁ ରକ୍ଷା କରିଦେବି, ମାନେ ଶୁକ୍ରାଚାର୍ଯ୍ୟ ଚେଷ୍ଟା କରୁଛନ୍ତି କାଳ ପ୍ରଭାବରେ, ଆଉ କାଳ ହସିକି ହସୁଛି ଯେତେବେଳେ ହେଲେ ତ ମୃତ୍ୟୁ ସେତେବେଳେ ମାନେ କ'ଣ କହିଲା ମୃତ୍ୟୁ ତୋର ପାଇଁ କୁହାଣି, ମୃତ୍ୟୁ ଆସିକି ତୋ ଘରେ ଜନ୍ମ ହେଇସାରିଲାଣି, ତୋ ପାଖରେ ରହିସାରିଲାଣି, ତୁ ଆଶୀର୍ବାଦ ଦେଇସାରିଲି ତାକୁ, ସେଥିରୁ ପ୍ରଦ୍ୟୁମ୍ନ ଯେଉଁ ଜନ୍ମ କଲେ ଇଏ ଯେଉଁ ଆଗେ ଜାଣିଲା ଯେତେବେଳେ କାଳ ତା ପାଇଁ କିଏ ହେଉଛନ୍ତି କୃଷ୍ଣଙ୍କ ପୁତ୍ର ହେଉଛନ୍ତି କାଳ, ଯେତେବେଳେ ଜାଣିଲା ତାକୁ ମାରିଦେଲେ କାମ ସେଠି, ସେଥିପାଇଁ ହରଣ କରିକି ପ୍ରଦ୍ୟୁମ୍ନକୁ ନେଇ ଆସିଲେ, ନେଇ ଆସିଲେ ଯେତେବେଳେ ନାରଦମୁନି ପହଞ୍ଚିକି ଠିକ୍ ତାଙ୍କୁ ରାସ୍ତାରେ କହିଦେଲେ ସେତେବେଳେ ନେଇଯାଇଥିଲେ, ଏଗୁଡ଼େ କି ମୂର୍ଖ ତ ଏତେ ବଡ଼ ସର୍ବଶ୍ରେଷ୍ଠ ବିଜୟୀ ରାକ୍ଷସ ହେଇକି ପୁଣି ତମେ କ'ଣ କରୁଛ? ନାଇଁ ଗୋଟେ ଛୋଟ ଛୁଆଟାକୁ ମାରିବାକୁ କ'ଣ ହାତରେ ମାରିବାକୁ ଖରାପ ଲାଗିବନି ତମକୁ, ଗୋଟେ ଇଜ୍ଜତ ଯିବନି ନା ତମର, ଏତେ ବଡ଼ ଲୋକ ଗୋଟେ ଶିଶୁଟାକୁ ହତ୍ୟା କରିବାଟା ଗୋଟେ ଖରାପ ମାରିବା କି ଦରକାର? ଏଇ ପାଣି ପିଇ ମୋର ସେ ଯେଉଁ ନେଇକି ଆସୁଥିଲେ ସେ ସମୁଦ୍ରରେ ଫିଙ୍ଗିଦେଲେ ନା, ଆଉ ତାକୁ ମାଛ ଖେଳିକି ତାକୁ ସୁରକ୍ଷିତ ରଖିଲେ ପ୍ରଦ୍ୟୁମ୍ନ ସିଏ ମାନେ କାମଦେବ ଅଭିଶାପ ପ୍ରାପ୍ତ ହୋଇକି ଆସିଥିଲେ ରତି ଶିବଙ୍କ ଦ୍ୱାରା ଅଭିଶାପ ପ୍ରାପ୍ତ ହୋଇଥିଲେ ସେଇଠି ସେ ଯେତେବେଳେ ସେ ତ ମାଛ ଗର୍ଭରେ ବଢ଼ିଲେ ପୁଣି ରାଜାଙ୍କ ପାଖକୁ ଗଲେ ରାଜାଙ୍କର ଯିଏ ତ କ'ଣ କାଟିକି ମାଛ ବନେଇକି ଦିଅନ୍ତି ସିଏ ପାଳନ ପୋଷଣ କଲେ ପୁଅ ପାଇଛି ବୋଲି ପୁଣି ରାଜାଙ୍କୁ ଆଶୀର୍ବାଦ ଦେଲେ ବଡ଼ ଇତିହାସ ସେ କାଳ ଆସି ତା ଘରେ ରହିଲେଣି ତ ସିଏ କହୁଛି କ'ଣ ନା ମାନେ କାଳଠୁ ରକ୍ଷା ପାଇବ ସେଠି କାଳ ହସିକି କହୁଛି ଯେ କି ମୂର୍ଖତା ମୂଢ଼ ଚେଷ୍ଟା କରିକି ବି କିଛି କରିପାରିବ ସେଠି କାଳର ଗତି କି ପୁଣି ଭଗବାନଙ୍କ ଇଚ୍ଛାରେ କାଳ କେମିତି ବୃଦ୍ଧି ହେବେ କେମିତି ନା ପ୍ରଦ୍ୟୁମ୍ନ ଛୋଟ ଥିଲେ ତୁରନ୍ତ ବଡ଼ ହେଇଗଲା ନା ତୁରନ୍ତ ସେଇ ଯେଉଁ ଅପ୍ସରା ତାଙ୍କ ମା ନାଁଟା କ'ଣ ଗୁଣିମଲ ପ୍ରଦ୍ୟୁମ୍ନଙ୍କର ମା ଯିଏ ମାଛ ଗର୍ଭରୁ ରକ୍ଷା କରିଥିଲେ ରୁକ୍ମିଣୀ ତ ତାଙ୍କ ମା କିନ୍ତୁ ଯିଏ ତାଙ୍କୁ ରକ୍ଷା କରିଥିଲେ ମାତୃଗୁରୁ ସେ ଜଣେ ଅପ୍ସରା ଥିଲେ ସିଏ ସେମିତି ଅଭିଶାପ ପ୍ରାପ୍ତ ହେଇକି ମର୍ତ୍ତ୍ୟ ଲୋକରେ ଥିଲେ ସିଏ ନା ନୃତ୍ୟ କରିକି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିଥିଲେ ପ୍ରସନ୍ନ କରିକି ମନ୍ତ୍ର ପ୍ରାପ୍ତ ହେଇଥିଲେ ଯେ ତୁ ଚାହିଁଲେ କାଳର ଗତିକୁ ବଢ଼େଇ ଦେଇପାରିବୁ ମାନେ ସାଙ୍ଗେ ସାଙ୍ଗେ କାଳର ଗତିକୁ ବୃଦ୍ଧି କରିପାରିବୁ କିନ୍ତୁ ସେ କ'ଣ ଥିଲେ ଏମିତି ଋଷି କୁମାର ମାନଙ୍କୁ ସେ ଛୋଟ କୁମାର ଶୋଇଥିଲେ ଯେଟା ମନ୍ତ୍ର ଶକ୍ତି ଠିକ୍ ଅଛି ନାହିଁ ତାଙ୍କୁ ପରୀକ୍ଷା କରିକି ବଡ଼ କରିଦେଇଥିଲେ ବଡ଼ କରିଦେଲେ ବୋଲି ତାଙ୍କୁ ପିତାମାତା ଦେଖି ଆସି କାନ୍ଦିକି ଅଭିଶାପ ଦେଇଦେଇଥିଲେ ଦେଇଥିଲେ କ'ଣ ପାଇଁ ନା ଆରେ ଆମେ ବାତ୍ସଲ୍ୟ ସ୍ନେହ ପାଇବା କଥା ଛୋଟ ଶିଶୁକୁ ଆମେ ସମସ୍ତେ ଚାହାନ୍ତି ନା ପାଇନଥିଲେ ବୋଲି ସେ ଅଭିଶାପ ଦେଇଦେଇଥିଲେ ସେ ସେଇଠୁ ଆସିକି ସେ ତା ମା ନାଁଟା କ'ଣ ଭୁଲି ଯାଉଛି ସେ ହିଁ ସେଇ ମନ୍ତ୍ର ତାଙ୍କ ସ୍ମରଣ ଥିଲା ମାନେ ଯେତେବେଳେ ଅନ୍ୟ ଧୀବର ପିଲା ଆସିକି ଜନ୍ମ ହେଇକି ପୁଣି ସେଇଠୁ ସେ ତାଙ୍କୁ କରିଥିଲେ ସବୁ ଭଗବାନଙ୍କ ଇଚ୍ଛାରେ ଯେତେବେଳେ ସେଇ ମାଛ ପେଟରୁ ପାଇଲେ ଭଗବାନଙ୍କ ଇଚ୍ଛାରେ ସବୁ ମନ୍ତ୍ର ପୁଣି ତାଙ୍କ ସ୍ମରଣ ହେଲା ସ୍ମରଣ ହେଇକି ତାଙ୍କୁ ପୁଣି ପ୍ରଦ୍ୟୁମ୍ନକୁ ବଡ଼ କରିଦେଇଥିଲେ ରାଜ୍ୟ ନେଇକି ଆସି ସେଥିପାଇଁ କାଳକୁ ପ୍ରତିରୋଧ କରିବାର ଚେଷ୍ଟା ଆଗ ହେଇପାରିବ କି ଆମେ ଚେଷ୍ଟା କଲେ ବୁଢ଼ା ହବାନି ହେଇପାରିବ ସେଥିପାଇଁ କାଳ ଆମକୁ କେଉଁଠୁ ନେଇ କେଉଁଠି ପହଞ୍ଚଉଛି ପ୍ରତ୍ୟେକଟି ବସ୍ତୁ ପତ୍ର ଝଡ଼ା ଦେଲା ପୁଣି କଳିଆ ପତ୍ର ଆସିବ ପ୍ରତ୍ୟେକଟି ମୁହୂର୍ତ୍ତ କେମିତି କାଳ ପ୍ରତ୍ୟେକ ଗ୍ରାସ କରିଚାଲିଛି ଗ୍ରାସ କରିଚାଲି ନା କାଳର ପ୍ରଭାବ ତ ଆଜି ସମସ୍ୟା କଳିଯୁଗ ଆସୁଛି କଳିଯୁଗର ପ୍ରଭାବରେ କାଳ କେମିତି ଜୀବକୁ ଗ୍ରାସ କରିକି କେଉଁ ଚେତନାରୁ କେଉଁ ଚେତନାକୁ ନେଇ ଆସୁଛି ଆଜି ସେଥିପାଇଁ କାଳର ଗତିକୁ ତ ରୋଧ କରିହେବନି ସେଥିପାଇଁ ଭଗବାନ ପାଖରେ ପ୍ରାର୍ଥନା କରିବା ପାଇଁ ପଡ଼ିବ ତ ସେ ସ୍ରୋତରେ ସେ ସ୍ରୋତଟା ଯେମିତି କାଳର ସ୍ରୋତଟା ଆମର ପ୍ରବାହିତ ହଉ କାହା ଆଡ଼କୁ ବିନାଶ ଆଡ଼କୁ ହେଉଛି ନା କୃଷ୍ଣଙ୍କ ଶରଣାପନ୍ନ ହେଲେ ବିନାଶ ଆଡ଼କୁ ହବ ସେଥିପାଇଁ ଆମର ସ୍ରୋତଟା ଯେମିତି ପ୍ରବାହିତ ହଉ କୃଷ୍ଣଙ୍କ ଆଡ଼କୁ ସେଇଟା ହେଉଛି ଉପଲବ୍ଧି କଲେ କାହିଁକିନା ତାଠୁ ରକ୍ଷା ପାଇ ହେବନି ତାର ବିପରୀତ କଳକୁ ମୁଁ କାଳକୁ ପ୍ରତିରୋଧ କରିକି ନଦୀର ମହାସ୍ରୋତରେ ଆମେ କେବେ ବିପରୀତ ଦିଗକୁ ଯାଇପାରିବାନି ଉଠିପାରିବେ କି କିନ୍ତୁ ଛୋଟ ମାଛଟେ ହେଲେ ଉଠିକି ପଳେଇଯାଉଛି ଟିକିଲେ ତେଣୁ ହାତୀଟା ଯାଉ ବିପରୀତ ଦିଗରେ ଯାଇପାରିବେ କିନ୍ତୁ ଟିକିଏ ମାଛ ପଳେଇଯାଉଛି କାହିଁକିନା ସେ ପାଣିର ଆଶ୍ରୟରେ ଅଛି କିନ୍ତୁ କାଳ ଯେତେ ବଡ଼ ପ୍ରଭାବଶାଳୀ ହେଲେ କ'ଣ ହବ ଆମେ ଯଦି କାଳର କାଳ ମହାକାଳ ଭଗବାନଙ୍କ ଆଶ୍ରୟରେ ରହିଯିବା ତେଣୁ ଆମେ ବିପରୀତ ଦିଗରେ ବି ଯାଇପାରିବା ଭଗବାନଙ୍କ ପାଖକୁ ଯାଇପାରିବା ଆମ ପାଇଁ କାଳ ବାଧାଗ୍ରସ୍ତ ହବ ଭକ୍ତ ୱେଲକମ୍ କରିବ କାଳ କେବେ ସେ ଚାହିଁବନି ଏଠୁ ବଞ୍ଚିକି ଅନ୍ୟ କିଛି କରିବି ନା ଭଗବାନଙ୍କ ଇଚ୍ଛା ଅନୁସାରେ ଇଚ୍ଛାକୁ ମିଳେଇ ଦେବା ପାଇଁ ପଡ଼ିବ ସେଇ କଥାଟା ପ୍ରକାଶ ଦେଇକି କହୁଛନ୍ତି କାଳ ଏତେ ବଡ଼ ଡେଞ୍ଜର ସେ କଥା ସେଥିରେ କହନ୍ତି ମନୁଷ୍ୟ ସାଧାରଣତଃ ଦୀର୍ଘ ଆୟୁ ଐଶ୍ୱର୍ଯ୍ୟ ସୁଖଭୋଗ ପାଇଁ ସ୍ୱର୍ଗ ଲୋକ ଉନ୍ନୀତ ହେବାକୁ ଚାହେଁ ଏଠି କହୁଛନ୍ତି ଲାଜ ମହାରା ଯେ ଯେଉଁ ଲୋକ ବହୁତ ଯଜ୍ଞ ଦାନ ପୁଣ୍ୟ କଲା ପରେ କ'ଣ ପାଉଛି ସ୍ୱର୍ଗକୁ ଯିବାର ସୁଯୋଗ ପାଉଛି କିନ୍ତୁ ଦେବତାମାନଙ୍କୁ ପ୍ରପତ୍ତି ପୁଣ୍ୟ କରିଥିଲେ କି ନା ଲୋକ କନି ନା କିନ୍ତୁ ବ୍ରହ୍ମା ବଳରେ ବଳି ଆଣିଥିଲେ ତାହେଲେ ଦେବତାମାନଙ୍କ ଉପରେ ଯିଏ ପୁରା ପର୍ଯ୍ୟାପ୍ତା ବ୍ରହ୍ମା ତାଙ୍କୁ ଉପାସନା କରିକି ଏମାନେ କ'ଣ କହୁଥିଲା ଦେବଲୋକକୁ ଅତିକ୍ରମ କରେ ଦେବତାମାନେ ତାଙ୍କୁ ଇଙ୍ଗିତରେ ଡରୁଥିଲେ ମାନେ ଗୋଟେ ଆରାଧନାର ଯେଉଁ ଶକ୍ତି ଏତେ କ୍ଷମତାଟା ଏତେ ବ୍ରହ୍ମ ଆରାଧନା ଆଉ ସେଥିପାଇଁ ବିଷ୍ଣୁ ଆରାଧନାର କ୍ଷମତା ଆହୁରି ବିଷ୍ଣୁ ନାଇଁ କି ହିରଣ୍ୟକଶିପୁ ଆରାଧନା କରିଥିଲେ କେତେ ବର୍ଷ 60,000 ବର୍ଷ 60,000 ମାନେ ଆରାଧନା ଦେବତାମାନଙ୍କୁ ଆମେ ଯେଉଁ ଲୋକମାନେ ଟିକେ ସ୍ୱର୍ଗ ସୁଖ ପାଇବେ ବୋଲି କେତେ ଦିନ ଆରାଧନା କରୁଛନ୍ତି ଯେଉଁ କେତେ ପୁଣ୍ୟ ଅର୍ଜନ୍ତି ଲୋକଙ୍କୁ ଖାଇବେ ବୋଲି ଦେବତାମାନଙ୍କୁ ପୂଜା କରୁଛନ୍ତି ସଠିକ୍ ଭାବେ କରି କରି କରିକରି ସ୍ୱର୍ଗ ଲୋକକୁ ଭଗବାନ କହୁଛି ଜାଣିଛି ପୂର୍ବତା ଦେବାନ ପିତୃଜାନ୍ତି ପିତୃତା ଦେବତାମାନଙ୍କୁ ଆରାଧନା କଲେ ଦେବଲୋକକୁ ଯିବେ ତ ସେ ଆରାଧନା କରିକି ପାଇବେ କିନ୍ତୁ ବ୍ରହ୍ମାଙ୍କର ଆରାଧନା କରିକି କ'ଣ ହେଲା ନା ଦେବତାମାନଙ୍କୁ ବି ସେମାନେ ପରାସ୍ତ କରିକି ରଖିଲା ରଖିଲେନି କି ତ ବ୍ରହ୍ମାଙ୍କୁ ଇଏ କିଏ ହଁ ଇଏ 60,000 ବର୍ଷ ତପସ୍ୟା କରିଥିଲି ତା ତପସ୍ୟା ବେଳେ ଦେବତାମାନେ ବି ଡରିଲେ ଲୁଚିଲେ ଯାଇକି ଆଣେ ସେମାନେ ତାର ତପସ୍ୟାର ଅଗ୍ନି ପ୍ରଭାବରେ ସବୁ ଲୁଚିଲେ ତ୍ରାହି ତ୍ରାହି କହି ବୁଲିଲେ ଆଉ ଦେବତା ହିରଣ୍ୟକଶିପୁ ଭୟରେ ଦେବତାମାନେ ହିରଣ୍ୟକଶିପୁ ଶାସନଟା ପୁରାପୁରି ମାନେ ଜୀବନଟା କାହିଁକି ଇଏ ସବୁଥିରେ ତ୍ରିଭୁବନର ରାଜା ହେଇକି ରହିଲେ ନା ତାହେଲେ ସେମାନେ ବ୍ରହ୍ମାଙ୍କ ତପସ୍ୟାଟା କେତେ ସାଙ୍ଘାତିକ ତା ଆଉ ହିରଣ୍ୟକଶିପୁ ଯେଉଁ ତପସ୍ୟା କରିଥିଲା କେତେ ବର୍ଷ 60,000 ବର୍ଷ ଆଉ 60,000 ବର୍ଷ ତପସ୍ୟାଟା ପ୍ରହ୍ଲାଦ ମହାରାଜର କେତେ ବର୍ଷ ରଖିଲା 5 ବର୍ଷ ରଖିଲା 5 ବର୍ଷ ହାରଦ୍ୱାରା ତାର 60,000 ବର୍ଷ ତପସ୍ୟାକୁ କୁଆଡ଼େ କଣ ଏମିତି ହାଇ ପାୱାର ମନ୍ତ୍ର ପ୍ରୋଟେକ୍ସନ ମନ୍ତ୍ର ପାଇଥିଲା ଯେ ଅବିଲମ୍ବ ନାଟକ ଆମେ ଦେଖନ୍ତି ଯେ ଏମିତି ହାଇ ପାୱାର ଇଏ ଦେଖିଛି ପାୱାର ପ୍ରୋଟେକ୍ସନ ପାଇଥିଲେ ଯେ ଇଏର 60,000 ବର୍ଷ ତପସ୍ୟା ହେଲୁ କିଛି ନାହିଁ କେବଳ ବିଷ୍ଣୁଙ୍କ ଇଏ କହିଲା ମୁଁ କାଳକୁ ଜିତିଯିବି ବୋଲି ଶୁକ୍ରାଚାର୍ଯ୍ୟ ଚେଷ୍ଟା କରିଥିଲା ହେଲା ତ ନାହିଁ ତା ସତ୍ତି ପରାସ୍ତ ହେଲା ମାତ୍ର ଗୋଟେ 5 ବର୍ଷର ପିଲା କିଛି ମାନେ ଭଗବାନଙ୍କ ଶରଣାଗତ ହେଇକି ଭଗବାନଙ୍କ ଭଗବତ ଭକ୍ତ ହେଇକି ତାହେଲେ କେତେ ପ୍ରୋଟେକ୍ସନ ଭଗବତ ଭକ୍ତିଟା କେତେ ପ୍ରୋଟେକ୍ସନ ଦେବ ବ୍ରହ୍ମା ସବୁର ହାଇ ହାଇ ପାୱାରଫୁଲ କୋଟି କୋଟି ବର୍ଷ ତପସ୍ୟା କରିଥିଲେ ବି କିଛି ଭାଲ୍ୟୁ ନାହିଁ ସେଇଥିପାଇଁ ଭଗବତ ଭକ୍ତିର ଶ୍ରେଷ୍ଠତା ମାନ୍ୟତାଟା ବୁଝିବା ଦରକାର କେତେ ଶ୍ରେଷ୍ଠ ସମୟଟାକୁ ଆମେ କାଳ ତ ଚାଲିଯାଉଛି ଆମକୁ ଶେଷ କରିଦେଉଛି ନା କେଉଁ ଦିନ ଆମ ଜୀବନ ଅନ୍ତିମ ଦିନ ତ କେହି ଜାଣିନାହାନ୍ତି ସେଇଥିପାଇଁ ଭୋଗ ସୁଖ ଲାଳସାରେ ଜୀବନ ଯେତେବେଳେ ସେଇ ପ୍ରଭା ଦେବୀ ସୁଖଦେବ ମୋର ପିତା ଯେତେବେଳେ କ୍ରୋଧ ହୋଇ ବ୍ୟଙ୍ଗମରା ଅଟାଂଶ ହସିଯାଉଛନ୍ତି ଯେତେବେଳେ ସେତେବେଳେ ତାଙ୍କର ଢୁକୁଟି ଦର୍ଶନ କରି ଦେବତାମାନେ ବିନଷ୍ଟ ହେଇଯାନ୍ତି ଗ୍ରାସ କୁଆଡ଼େ ତ୍ରାହି ତ୍ରାହି କହିକି ଲୁଚି ବୁଲନ୍ତି ଖାଲି ତା ହସରେ ତା ଅଟହାସ୍ୟରେ ହଁ ସେଇ ହେଉଛି କଥା ସେଇ ଲୋକ ମୋ ସେଇ ମୋର ପିତା ଯାହାଙ୍କ ଏତେ ଶକ୍ତି ଥିଲା ସେ ବର୍ତ୍ତମାନ ନିମିଷଙ୍କ ମଧ୍ୟରେ ଆପଣଙ୍କ ଦ୍ୱାରା ବିନଷ୍ଟ ଗୋଟେ ମୁହୂର୍ତ୍ତ ଲାଗିଲାନି ଏତେ କ୍ଷମତା ମାନେ ଦେବତାମାନେ ଯେଉଁଠି କମୁଥିଲେ କିନ୍ତୁ ଆପଣଙ୍କର ଏତେ କ୍ଷମତା ଯେ ଗୋଟେ ମୁହୂର୍ତ୍ତ ଲାଗିଲାନି ତାର ଏତେ ବଡ଼ ପାୱାର ତା ସବୁ କୁଆଡ଼େ ଚାଲିଗଲା ସେଥିପାଇଁ ଏଠି ଶିକ୍ଷା ଦିଆଯାଉଛି କ'ଣ ଭଗବତ ଭକ୍ତ କେତେବେଳେ ତାର ସମୟଟାକୁ ଅପଚୟ କରିବା ଉଚିତ ନୁହେଁ ଜୀବନର ଅନ୍ତିମ ସମୟ କାଳ କାହାର କେତେବେଳେ ଆସିକି ଉପସ୍ଥିତ ହେବ ସେଟା ଉପଲବ୍ଧି ଭକ୍ତ କରିପାରିବ ସେଥିପାଇଁ ତୁରନ୍ତ ଏଇ ମୁହୂର୍ତ୍ତରେ ତାକୁ କ'ଣ କରିବା ପାଇଁ ପଡ଼ିବ ନା ପୁରା ଲାଗିଯିବା ପାଇଁ ପଡ଼ିବ ଭଗବତ ଭକ୍ତିରେ ସରଣ୍ଡର ସେଇଥିପାଇଁ ଭଗବାନ ଯଦି ପ୍ରହ୍ଲାଦ ମହାରାଜ ଭଳିଆ ଭକ୍ତକୁ ସୁରକ୍ଷା ଦେଇଛନ୍ତି ଛୋଟ ବୟସରୁ ସୁରକ୍ଷା ଦେଇଛନ୍ତି ସେଥିପାଇଁ ସେଭଳିଆ ସରଳତା ଭଗବାନଙ୍କ ପ୍ରତି ପୂର୍ଣ୍ଣ ଆତ୍ମବିଶ୍ୱାସ ରଖିଲେ ଆଉ ମେନ୍ ହେଉଛି କ'ଣ କି ଆମ ଇନ୍ଦ୍ରିୟ ମନବୁଦ୍ଧି ଗୁଡ଼ା ଏଇ ଯେଉଁ 16 ଉପାଦାନ କଥା ଏଇଠି କହୁଛନ୍ତି ଯେ ପୂର୍ବଶ କହିଛନ୍ତି 16 ଯେଉଁ ଉପାଦାନ ଅଛି ଅନ୍ତରେନ୍ଦ୍ରିୟ ମନ 16 ଉପାଦାନ ଏଠି ପଞ୍ଚମହାଭୂତ ମାନେ ଦେହ 10 ଇନ୍ଦ୍ରିୟ ଆଉ ମନ ଏଇ ତା ଯେତେବେଳେ ଆକ୍ଚୁଆଲି ସବୁକିଛି ଇନ୍ଦ୍ରିୟ ଗୁଡ଼ା ଦେହ ଆଉ ମାନେ କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ମନ ଯେତେବେଳେ କୃଷ୍ଣଙ୍କ ସେବା ଲାଗିଯିବ ଯେ ରାଧା ମନ୍ଦିର କରିଯିବ କି ଯେତେବେଳେ ଲାଗିଯିବ ଦିବସ ସେତେବେଳେ କ'ଣ ହେଇଯିବ ନା ସେଇଭଳି ପରିସ୍ଥିତି ପ୍ରହ୍ଲାଦ ମହାରାଜଙ୍କ ଭଳିଆ ସ୍ଥିତି ଆସେ ନିରନ୍ତର ଅନ୍ତରାତ୍ମା ମନ ଅନ୍ତର ଅନ୍ତର ମନ ଅନ୍ତର ମନ ବୋଲି ମାନେ ମନ ଆମର ଦୁଇ ପ୍ରକାର ନା ଗୋଟେ ମନ କେତେଟା ମନ ଆମର ଦୁଇଟା ମନ ଅନ୍ତର୍ମନ ବହିର୍ମନ ବହିର୍ମନ ଚାହୁଁଛି ଯେ ପ୍ରଭୁ ପ୍ରଭୁ ଟିକେ ଆଉ ଅନ୍ତର୍ମନ ବହିର୍ମନ ଚାହୁଁଛି କ'ଣ ହୁଏ ନା ଆମ ଭିତରେ ବେଳେବେଳେ ଯେ ଗୋଟେ ଜିନିଷ ଦେଲେ ଏଇଟା ନେଇ ପାଇଥିଲେ ଭଲ ହେଇଥାନ୍ତା ଏଇଟା ଦରକାର କିନ୍ତୁ ବେଳେବେଳେ ଅନ୍ତର୍ମନ ପ୍ରେରଣା ଦେଉଛି ଏଇଟା ଆମ ଭକ୍ତି ଜୀବନ ଯେତେବେଳେ ଆସୁନି ଏଇଟା ଭଲ ନୁହେଁ ତ ଆଧ୍ୟାତ୍ମିକ କଲ୍ୟାଣ ଲାଗିବନି ଅନ୍ତର୍ମନ ଗୋଟେ ଚାହୁଁଛି ବହିର୍ମନ ଗୋଟେ ପ୍ରକାର ଚାହୁଁଛି ହୁଏନି କନଫ୍ୟୁଜନ୍ ଆମକୁ ପକାଏ ଇଏ ଗୋଟେ ପ୍ରକାର ମାର୍ଗ ଦେଖିବ ସିଏ ଗୋଟେ ପ୍ରକାର ମାର୍ଗ ଦେଖିବ ସେଇଥିପାଇଁ ତ ଆମ ପାଖରେ କ'ଣ କରିବା ପାଇଁ ପଡ଼ିବ ତ କାହା କଥାରେ ଜାଣିବା ବେଳେବେଳେ ଆମେ ବୁଝୁ ଆମେ ଭାବୁଛୁ ସେଟା ଆମେ ବିବେକ ବାଧା ଦେଉଛୁ ଗୋଟେ ଭୁଲ କାମ ପ୍ରେରଣା ମନରୁ ଆସୁଛି ମନ କହୁଛି ଏଇଟା କରୁ ବୋଲି କିନ୍ତୁ ପୁଣି ଅନ୍ତର୍ମ ନା ସାର୍ ଏଇଟା କରିକି ଯଦି ମାନିଯିବ ଚାଲିଯିବ ଏଇଟା ଗୋଟେ ଖରାପ ଜିନିଷ ପୁଣି ପ୍ରେରଣା ଭିତରୁ ଆସୁଛି ଆସୁନି ନା ସେଇ କଥାରେ କହୁଛି ଗୋଟେ ଅନ୍ତର୍ମନ ଗୋଟେ ବହିର୍ମନ ଜଣେ କହୁଛି କରିବା ପାଇଁ ଆଉ ଜଣେ ତାକୁ ମନା କରୁଛି ଯେତେବେଳେ ବହିର୍ମନ ପ୍ରବଳ ହେଇଯିବ ସେତେବେଳେ କ'ଣ ହେବ ନା ଅନ୍ତର୍ମନକୁ ମାନିବନି ସେ ଯାଇକି ପାପ କର୍ମରେ ଲିପ୍ତ ହେଇଯିବ ବାଧ୍ୟ ହେବ ଯାଇ କରେ ସେଇଥିପାଇଁ ଯେତେବେଳେ ସାଧନା କରିବ ତାର ଅନ୍ତର୍ମନ ତୀବ୍ର ହେଇଯିବ ବହିର୍ମନ ଆଉ ତାକୁ ପ୍ରଭାବ ପକେଇ ପାରିବନି ଯେତେବେଳେ ଅନ୍ତରରେ ସେ ଭଗବତ ଭକ୍ତି କରିବ ସେତେବେଳେ କ'ଣ କୃଷ୍ଣ ତାକୁ ସବୁ ଜାଗାରେ ପ୍ରୋଟେକ୍ସନ କରେ। ଯେମିତି ନାରଦ ମୁନି ଅମ୍ବରୀଶ ମହାରାଜ କନ୍ୟାକୁ ବିବାହ କରିବା ପାଇଁ କହିଲେ, ଯାହାକି ଏଇ ଯେଉଁ କ'ଣ ପର୍ବତ ମୁନିଙ୍କ ସାଙ୍ଗରେ, ଭାଇ ମୋତେ ମୁଁ ବାହା ବି ଇଏ କରି ଭଗବାନ କହିଲେ, ସିଏ ବି ମୋ ସାଙ୍ଗରେ ଯାଇକି ଝଗଡ଼ା କଲାଣି, ପୁଣି କାଳେ ତାକୁ ରାଜି ହେଇଯିବ, ସେଥିପାଇଁ ତାକୁ କ'ଣ ମାଙ୍କଡ଼ ରୂପ ଦେଇଦିଅ, ସିଏ ଏକ ପ୍ରାର୍ଥନା କଲା ଭାଲୁ ରୂପ ଦେଇଦିଅ। ସେ ଯେଉଁ ଘଟଣା ଘଟିଲା ଅମ୍ବରୀଶ ମହାରାଜ କନ୍ୟାକୁ ନେଇକି, ଭଗବାନ କ'ଣ କଲେ? ମନ ତ ଚାହିଁଲା କିନ୍ତୁ ଭଗବାନ ପ୍ରୋଟେକ୍ଟ ଦେଲେ ନା ନା, ଭଗବାନ ପ୍ରୋଟେକ୍ଟ ଦେଲେ ଆରି ତ ସେ କ'ଣ ପାଇଥିଲେ ସୁଖୀ ହେଇଥାନ୍ତି କି? ସୁଖୀ ହେଇ ନପାରିନଥାନ୍ତି। ଭଗବତ ଭକ୍ତକୁ ଭଗବାନ ସୁରକ୍ଷା ଦେବେ, ସେଥିପାଇଁ ଭକ୍ତ ଯେତେବେଳେ ଅନ୍ତର୍ମନେ ଭଗବାନ ପାଖରେ ଶରଣାଗତ ହେଇଯାଇଥିବ, ଯେତେବେଳେ ଯାହା ନେସେସରୀ ଭକ୍ତର ଭଗବାନ ସେଇଟା ଠିକ୍ ଜାଗାରେ ତାକୁ ସେଇ କନସିୟସ୍ ଦେଇଦେବେ, ଠିକ୍ ଭୁଲେଇ ଦେବେ। ଏ ହେଉଛି ଅସିଦେବ ମହାପ୍ରଭୁ କହୁଛନ୍ତି, ଆମି ବିଜ୍ଞ ଏଇ ମୂର୍ଖେ ବିଷୟ କେନେ ଦେବ, ସୋ ଚରଣାମୃତ ଦିଆ ବିଷୟ ଭୁଲାଇବ। ମୁଁ ତ ବିଜ୍ଞ ନା, ସେ ତ ମୂର୍ଖ। ଆମେ ବିଜ୍ଞ ଏଇ ମୂର୍ଖେ ବିଷୟ କେନେ ଦେବ, ଏଇଟା ମୂର୍ଖ, ଆକୁ କାହିଁ ବିଷୟ କାହିଁକି ଦେବି? ସୋ ଚରଣାମୃତ ଦିଆ ବିଷୟ ଭୁଲାଇବ। ଭଗବାନ ମହାପ୍ରଭୁ କହୁଛନ୍ତି, ମୁଁ ଚରଣାମିତ ଦେଇକି ତାକୁ ବିଷୟକୁ ଭୁଲେଇବି। ସେଥିପାଇଁ ଆମକୁ କମ୍ ସେ କମ୍ ସିଏ ମୋର ଈଶ୍ୱର, ସିଏ ମୋର ସର୍ବେସର୍ବା, ସେଇ ଯେଉଁ ସରେଣ୍ଡରଟା ଯଦି ଥିବ ସିନା ଭଗବାନ ଭୁଲେଇବେ। ଆଉ ଯଦି ଆମର ଆତ୍ମସମର୍ପଣତା ନଥିବ, ଆଉ କ'ଣ ହେଇଗଲା କଲି କି କ'ଣ ହେଇଗଲା, ଭଲ ତ ଭଲ ହେଲା, ଭୁଲ କଲି ବୋଧେ କହିଲେ ଗ୍ରହଣ କରିବା ମାନସିକତା ଦରକାର। ହଁ ସମସ୍ତେ ତ କରୁଛନ୍ତି, ମୁଁ କଲି ତ କ'ଣ ହେଲା, କଥା ଅଛି ନା, ଟିକେ ଟିକେ କଥା ନା, ହଁ ସେ ପ୍ରଭୁ ତ ସେୟା କରୁଛନ୍ତି, ମୁଁ କହିଲି କ'ଣ ହେଇଗଲା, ସିଏ ତାହେଲେ ସିଏ ଗୋଲକୁ ଯିବନି ବୋଲି ତୁ ଗୋଲକୁ ଯିବୁନି, ସେ ପ୍ରଭୁ ତ ଗୋଲ ଗଲେନି, ମୁଁ କାହିଁକି ଗୋଲକୁ ଯିବି? ସେ ଗାଁରେ ସେ କ'ଣ ଯଦି ସାଧୁ ଆସିକି ପ୍ରବଚନ ଦେଇଦେଇ କହୁଛନ୍ତି ଯେ ପାପ କଲେ ଏହା ହବ ସେ ହବ, ସାଧୁ କହୁଛନ୍ତି ଆମ ଗାଁରେ ଜଣେ ଲୋକ କହୁଛି, ଆମ ଗାଁରେ ଯେ ସେଇ ଲୋକ ସିଏ ଯେ ଏଇ ପାପ କରୁଛି ତାର କ'ଣ ହବ ନା, ସେ ଏଇ ନର୍କକୁ ଯିବ, ଏହା ଗତି ହବ। ତ ଆଉ ଆମ ଗାଁରେ ଯେ ସେ ଲୋକଟା ସେୟା କରିଛି, ସେଇ ଭଳିଆ ଜୀବ ହତ୍ୟା କରିଛି କରିଛି, ତାର ଗତି କ'ଣ, ସିଏ ଏଇଭଳିଆ ନର୍କକୁ ଯିବ? ସାଧୁ କହୁଛନ୍ତି ତାର କର୍ମ ଫଳ ଅନୁସାରେ ତାକୁ ଏହା ହବ। ସିଏ ସବୁ ଗାଁ ଲୋକଙ୍କ କଥା କହିଲେ, ଇଏ କରିବ ସିଏ କରିବ, ସିଏ ସେୟା କରିବ ସିଏ ସେୟା କରିବ, ସିଏ କହିଲେ ଏୟା କରୁଛି ସିଏ ସେ ପାପ କରୁଛି ସିଏ ସେୟା କରୁଛି, ସାଧୁ କହିଲେ ସମସ୍ତଙ୍କ ପରିଣତି କ'ଣ? ଆଉ ଗାଁ ସାରା ଯଦି ନର୍କକୁ ଯିବ, ମୁଁ କହିଲି ତ କ'ଣ ହେଇଗଲା, ମୁଁ ବି ନର୍କକୁ ଯିବି, କ'ଣ ଅସୁବିଧା କ'ଣ? ମାନେ ଇଏ ହେଉଛି ତାର ଉପଲବ୍ଧି ହେଲା, ତାହେଲେ ସବୁ ଗାଁ ଦ୍ୱାରା ଲୋକ ଯଦି ଯିବେ ମୋର ଅସୁବିଧା କ'ଣ? ସେଥିପାଇଁ ବେଳେବେଳେ ମୂର୍ଖତା କହିଲେ, ସିଏ ଗୋଲକ ଯିବ, ମୋତେ ଭଗବାନ ପାଇଁ ଶରଣ ନେଇକି ମୋତେ ଗୋଲକ ଯିବାକୁ ଅଛି। ମୁଁ ଯେ ନା ସିଏ ଗଲାନି ଗୋଲକ, ସିଏ ତ ଏୟା କରୁଛି, ସିଏ ତ ବିଷୟରେ ରହିକି କୋଠାବାଡ଼ି ବିଲ୍ଡିଂ କରୁଛି, ଭଲ ବାହାସୁରା ହେଇଛି, ଭଲ ଜୀବନରେ ସୁଖ ବିତୁଛି, ମୁଁ ଗଲ ତ କ'ଣ ହେଲା? ଆରେ ସିଏ ତା ଗୋଲକ ଯିବା ରାସ୍ତା ଅଲଗା, ସିଏ ତାର ଯିବ କି ନାହିଁ ସିଏ ତାର ଚିନ୍ତା କରିବ, ତୁ ଯିବୁ କି ନାହିଁ ତୁ ଚିନ୍ତା କରିବ, ତାକୁ ଦେଖିକି ଅନୁକରଣ କରେ। ଯଦି ଦେବ ଅନୁକରଣ, ଏତେ ଗୋସ୍ୱାମୀ ମାନେ, ଏତେ ଆଚାର୍ଯ୍ୟ ମାନେ, ପ୍ରଭୁପାଦ ମହାନ ମାନ ଆଦିଗୁରୁବର୍ଗ, ଏତକୁ କାହିଁ ଅନୁକରଣ କରିପାରିଲୁନି? ନା ନା ନା, ସେତକୁ ଅନୁକରଣ ଆସିବନି। ସେମାନେ କ'ଣ ଜୀବନ କରିଛନ୍ତି, ତାଙ୍କ ଭକ୍ତି କେମିତି ଜୀବନଟାକୁ ଆଧ୍ୟାତ୍ମିକ ଭାବେ ବିତେଇଛନ୍ତି, ସେଇ ଅନୁକରଣକୁ ଆସିବନି, ଅନୁକରଣ ଅନ୍ୟମାନଙ୍କର ଉଦାହରଣ ଦେବ। ଇଏ ହେଉଛି ପରିସ୍ଥିତି ଆମମାନଙ୍କର, ଯାଇ ହଉ। ସେଥିପାଇଁ ଭଗବାନ କେବେ ଦୟା କରିବେ? କବି ନିତ୍ୟାନନ୍ଦ, ମୋରେ କରି ଦୟା, ଛାଡ଼ାଇବେ ମୋରେ ବିଷୟ ମାୟା, ଇଏ ଆମର ମୁଁ ନିଜ ଚରଣରେ ଛାୟା, ନାମରେ ହାଟେ ଦେବେ ଅଧିକ। ନିତାନ୍ତୁକି ରାଧାଗୋବିନ୍ଦ ଯୁକି ଶ୍ରୀମନ୍ ମହାପ୍ରଭୁ କି ନିତା ଯୁକି ଶ୍ରୀକାନ୍ତ ଭାରତ ମହାପ୍ରଭୁଗ୍ରାମ ଅଛି ଯିବା ତୁରନ୍ତ। ଆପଣ କେତେବେଳେ ଆଣିବେ କ'ଣ ଆଗରୁ ଠିକ ହେଇଯାଇନି ନା?
କୋଉଟା?